आकाशवाणी। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଲୋକସଭାରେ ଅପରେସନ୍ ସିନ୍ଦୁର ଉପରେ ସ୍ୱତନ୍ତ୍ର ଆଲୋଚନା ଜାରି। ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ଯାଏ ରାଜ୍ୟସଭା ମୁଲତବୀ। ନୂତନ ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପରିବର୍ତ୍ତନଶୀଳ ପୁନର୍ଜାଗରଣକୁ ପ୍ରତିନିଧିତ୍ୱ କରେ, କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷକଙ୍କ ଆୟ ଓ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଆସନ୍ତାକାଲି ଇସ୍ରୋ ଉତ୍କ୍ଷେପଣ କରିବ ନିଶାର ଉପଗ୍ରହ ଏବଂ ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 କାଉଡ଼ିଆ ମୃତ। ଲୋକସଭାରେ ଆଜି ଅପରେସନ୍ ସିନ୍ଦୁର ଉପରେ ସ୍ୱତନ୍ତ୍ର ଆଲୋଚନା ଜାରି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଅପରେସନ୍ ମହାଦେବ ଅଧୀନରେ ଭାରତୀୟ ସେନା, ସିଆର୍ପିଏଫ୍ ଏବଂ ଜାମ୍ମୁ କାଶ୍ମୀର ପୋଲିସ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିବା 3 ଆତଙ୍କବାଦୀଙୁ ନିପାତ କରିଛନ୍ତି। ସେମାନଙ୍କଠାରୁ 3 ରାଇଫଲ ଜବତ କରାଯାଇଥିବା ମନ୍ତ୍ରୀ ଶ୍ରୀ ଶାହା ଗୃହକୁ ସୂଚନା ଦେଇଛନ୍ତି। ସେ 3 ଆତଙ୍କବାଦୀ ହେଉଛନ୍ତି ସୋଲେମାନ ଶାହା, ଜିବ୍ରାନ୍ ଏବଂ ହାମଜା ଆଫଗାନୀ। ସୋଲେମାନ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହୋଇଥିବା ଶ୍ରୀ ଶାହା କହିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ଶାହା ଅପରେସନ୍ ସିନ୍ଦୁର ପୂର୍ବର ସୁରକ୍ଷା ସ୍ଥିତି ସମ୍ପର୍କରେ ଗୃହକୁ ସୂଚନା ଦେଇଛନ୍ତି।
23 अप्रैल को एक सुरक्षा मीटिंग की गई, सभी सुरक्षा बल, सेना, सीआरपीएफ, बीएसएफ, जम्मू कश्मीर पुलिस, और सबसे पहले उसमें निर्णय किया गया कि जो नृशंस हत्यारे हैं वो देश छोड़कर पाकिस्तान भाग न पाए, इसकी हमने पुख्ता व्यवस्था की और भागने नहीं। 22 मई को आईबी के पास एक ह्यूमन इंटेल आई, गांव क्षेत्र के अंदर आतंकवादियों की उपस्थिति की सूचना मिली। आईबी और सेना द्वारा दाचीगांव क्षेत्र में अल्ट्रा सिग्नल कैप्चर करने के लिए जो इंस्ट्रूमेंट हमारी एजेंसियों ने बनाए हैं, इसके द्वारा इस सूचना को पुख्ता करने के लिए मई से 22 जुलाई तक लगातार प्रयास किए। 22 जुलाई को हमें सफलता मिली, सेंसर्स के माध्यम से आतंकवादी होने की पुष्टि मिल गई।
ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ଶୂନ୍ୟକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ କରିଥିଲେ। ଉପାଧ୍ୟକ୍ଷ କହିଥିଲେ ସେ 24 ସ୍ଥଗିତାଦେଶ ନୋଟିସ୍ ପାଇଛନ୍ତି ଏବଂ ସେଗୁଡ଼ିକୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଖାରଜ କରାଯାଇଛି। ଜାତୀୟ ଶିକ୍ଷାନୀତି 2020 ଆଜି 5 ପୂରଣ ହୋଇଛି। ଦେଶରେ ଅନ୍ତର୍ଭୁକ୍ତିକରଣ, ଶିକ୍ଷାର୍ଥୀ କୈନ୍ଦ୍ରିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷାନୀତି ମୂଳଦୁଆ ପକାଇଛି। ପାଠ୍ୟପୁସ୍ତକ, ପରୀକ୍ଷାରେ ନମ୍ବର ଆଦି ମଧ୍ୟରେ ଶିକ୍ଷାକୁ ସୀମିତ ନ ରଖି ବିଦ୍ୟାଳୟର ବାତାବରଣକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଚଳନ କରାଯାଇଛି। ଶୈକ୍ଷିକ ବାତାବରଣ ସଂସ୍କାର ମାଧ୍ୟମରେ ଏହି ନୀତିର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ପରିଦୃଶ୍ୟ ହେଉଛି। ଜାତୀୟ ଶିକ୍ଷାନୀତି 8,90,000 ବିଦ୍ୟାଳୟରେ 4,20,00,000 ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି। ଏହି ଅବସରରେ ଆଜି ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଶିକ୍ଷା ସମାଗମ 2025 ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପରିବର୍ତ୍ତନଶୀଳ ପୁନର୍ଜାଗରଣକୁ ପ୍ରତିନିଧିତ୍ୱ କରେ। ଏନ୍ଇପି 2020 କାଳଜୟୀ ସଭ୍ୟତାଗତ ନୈତିକତାକୁ ପୁନର୍ଜୀବିତ କରୁଛି, ଯାହା ଶିକ୍ଷାକୁ ରାଷ୍ଟ୍ର ନିର୍ମାଣର କେନ୍ଦ୍ରରେ ରଖିଛି। ଏନ୍ଇପି 2020 ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିବା ସହ ନବସୃଜନକୁ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଗତ 10 ମଧ୍ୟରେ କୃଷକଙ୍କ ଆୟ ଏବଂ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଲୋକସଭାରେ ଆଜି ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଚୌହାନ କହିଥିଲେ 2013-14 ଖାଦ୍ୟଶସ୍ୟ ଉତ୍ପାଦନ 246 ନିୟୁତ ଟନ୍ରୁ ବୃଦ୍ଧି ପାଇ ଆଜି 353 ନିୟୁତ ଟନ୍ରେ ପହଞ୍ଚିଛି। ଡାଲି ଉତ୍ପାଦନ ମଧ୍ୟ 2013-14 16 ନିୟୁତ ଟନ୍ ଥିଲାବେଳେ ଏବେ ଏହା 25 ନିୟୁତ ଟନ୍ରେ ପହଞ୍ଚିଛି। ଶ୍ରୀ ଚୌହାନ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର କୃଷକମାନଙ୍କ ଆୟ ବୃଦ୍ଧି ପାଇଁ 6 ପଦକ୍ଷେପ ଗ୍ରହଣ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ଉତ୍ପାଦନ ବୃଦ୍ଧି, ମୂଲ୍ୟ ହ୍ରାସ, କ୍ଷତିର କ୍ଷତିପୂରଣ ଏବଂ କୃଷକଙ୍କ ଉତ୍ପାଦ ପାଇଁ ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ଅନ୍ତର୍ଭୁକ୍ତ। ୟୁପିଏ ସରକାର ସମୟରେ କୃଷିକ୍ଷେତ୍ର ପାଇଁ ବଜେଟ୍ 27,000 କୋଟି ଟଙ୍କା ଥିବାବେଳେ ଏନ୍ଡିଏ ସରକାର ସମୟରେ ଏହାକୁ 1,27,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ଚୌହାନ କହିଥିଲେ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଆସନ୍ତାକାଲି ଭାରତୀୟ ସମୟ ସକାଳ 5:40 ଇସ୍ରୋ GSLV F-16 ଦ୍ୱାରା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସିନ୍ଥେଟିକ୍ ଅପରଚର ରାଡାର ନିସାର ଉପଗ୍ରହ ଉତ୍କ୍ଷେପଣ କରିବ। ଏଥିପାଇଁ ଆଜି ଭାରତୀୟ ସମୟ ଅପରାହ୍ନ 2:00 କାଉଣ୍ଟଡାଉନ୍ ଆରମ୍ଭ ହେବ। ନିସାର ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଏବଂ ଆମେରିକାର ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସାର ପ୍ରଥମ ମିଳିତ ଉପଗ୍ରହ ମିଶନ। ପ୍ରଥମ ଥର ପାଇଁ ଏକ GSLV ରକେଟ୍ ସୂର୍ଯ୍ୟ ସମକାଳୀନ ମେରୁକକ୍ଷ ପଥରେ ଏକ ଉପଗ୍ରହ ସ୍ଥାପନ କରିବାକୁ ନିସାର ମିଶନ କରାଯାଉଛି। ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଆଜି ଏକ ସଡ଼କ ଦୁର୍ଘଟଣାରେ 6 କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ 24 ଆହତ ହୋଇଛନ୍ତି। ଆହତମାନଙ୍କୁ ସଦର ଡାକ୍ତରଖାନା ଏବଂ ଦେଓଘର ଏମ୍ସରେ ଭର୍ତ୍ତି କରାଯାଇଛି। ଦେଓଘର ଡେପୁଟି କମିଶନର ନମନ ପ୍ରିୟସ ଲାକ୍ରା କହିଛନ୍ତି ଆଜି ସକାଳ 5:30 ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ଡାକ୍ତରଖାନାରୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ପବିତ୍ର ଶ୍ରାବଣ ମାସରେ ବାବା ବୈଦ୍ୟନାଥ ଧାମକୁ ପୂଜାର୍ଚ୍ଚନା ପାଇଁ 32 କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ୍ ଆଜି ସକାଳେ ଦେଓଘର ହାଂସଡିହା ରାସ୍ତାରେ ମୋହନପୁର ବ୍ଲକର ଜାମୁନିଆ ଚୌକ ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ଆତ୍ମୀୟକୁ ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିହାର ରାଜ୍ୟ କ୍ୟାବିନେଟ୍ ଆଜି ରାଜ୍ୟ ପରିମଳ ଶ୍ରମିକ ଆୟୋଗ ଗଠନକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସହରାଞ୍ଚଳ ବିକାଶ ଓ ଆବାସ ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ବିହାର ରାଜ୍ୟ ସଫେଇ କର୍ମଚାରୀ ଆୟୋଗ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କ କଲ୍ୟାଣ, ଆର୍ଥିକ ଏବଂ ସାମାଜିକ ବିକାଶ ଓ ଅନ୍ୟାନ୍ୟ ଦିଗ ଉପରେ ସରକାରଙ୍କୁ ପରାମର୍ଶ ଦେବେ। ଏକ ଆକଳନ ଅନୁଯାୟୀ ବିହାରର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ପଞ୍ଚାୟତ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ନିଯୁକ୍ତ 4 ଲକ୍ଷରୁ ଅଧିକ ପରିମଳ କର୍ମଚାରୀ ଆୟୋଗର ପରିସରଭୁକ୍ତ ହେବେ। ବିହାରରେ 19 ପୌର ନିଗମ ଏବଂ 8,000 ଅଧିକ ପଞ୍ଚାୟତ ସମେତ 260 ଅଧିକ ସହରାଞ୍ଚଳରେ ସ୍ଥାନୀୟ ସଂସ୍ଥା ଅଛି, ଯେଉଁଠାରେ ବହୁସଂଖ୍ୟକ ପରିମଳ କର୍ମଚାରୀ ସ୍ୱଚ୍ଛତା ଅଭିଯାନ ଏବଂ ପରିମଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିହାର ରାଜ୍ୟ ପରିମଳ ଆୟୋଗ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ଏବଂ ଅନ୍ୟ 5 ସଦସ୍ୟଙ୍କୁ ନେଇ ଗଠିତ ହେବ। ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରଣାଳୟ ଆଜି ଭାରତ ଦକ୍ଷତା ପ୍ରତିଯୋଗିତା ISC 2025 ପାଇଁ ପଞ୍ଜୀକରଣ ଲିଙ୍କ୍ ଖୋଲିଛି। ଏହି ଦ୍ୱିବାର୍ଷିକ ପ୍ରତିଯୋଗିତା ମାଧ୍ୟମରେ ଭାରତର ସବୁଠାରୁ ପ୍ରତିଭାବାନ ଯୁବକମାନଙ୍କୁ ଚିହ୍ନଟ କରିବା, ପୋଷଣ କରିବା ଏବଂ ପୁରସ୍କୃତ କରିବା ପାଇଁ ପରିକଳ୍ପନା କରାଯାଇଛି। ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଧନ୍ଦାମୂଳକ ଶିକ୍ଷାରେ କ୍ୟାରିୟର କରିବାକୁ ପ୍ରେରଣା ଦେବା ଏବଂ ଆଜିର ଅର୍ଥନୀତିରେ କୁଶଳୀ କାର୍ଯ୍ୟର ଗୁରୁତ୍ୱକୁ ସ୍ୱୀକାର କରିବା। ଏହି ପ୍ରତିଯୋଗିତାରେ 63 କୌଶଳ ପ୍ରଦର୍ଶିତ ହେବ, ଯେଉଁଥିରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। 16-25 ବୟସ ମଧ୍ୟରେ ଥିବା ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଆଗ୍ରହୀ ପ୍ରତିଯୋଗୀମାନେ ସ୍କିଲ୍ ଇଣ୍ଡିଆ ଡିଜିଟାଲ ହବ୍ ପୋର୍ଟାଲ ଏବଂ ସ୍କିଲ୍ ଇଣ୍ଡିଆ ଡିଜିଟାଲ ୱେବସାଇଟ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ। ଆସନ୍ତା ସେପ୍ଟେମ୍ବର 30 ପଞ୍ଜୀକରଣର ଶେଷ ଅବଧି ରଖାଯାଇଛି। ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ବାଘମାନଙ୍କ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ ତଥା ବିଶ୍ୱବ୍ୟାପୀ ସଂରକ୍ଷଣ ପ୍ରୟାସ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ସମର୍ଥନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ July 29 ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଇଥାଏ। ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରି ଶ୍ରୀ ଯାଦବ କହିଛନ୍ତି 58 ସଂରକ୍ଷିତ ଜଙ୍ଗଲ ଏବଂ 3,682 ବାଘ ସହିତ ଭାରତ ବ୍ୟାଘ୍ର ସଂରକ୍ଷଣରେ ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ସେ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ କେବଳ ଏକ ପ୍ରଜାତିର ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ନୁହେଁ, ବାଘଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ସେମାନେ ରହୁଥିବା ଜଙ୍ଗଲର ସ୍ୱାସ୍ଥ୍ୟର ପ୍ରତୀକ। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ଜାତୀୟ ପ୍ରାଣୀ ଉଦ୍ୟାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ 11 ନୂତନ ବ୍ୟାଘ୍ର ଅଭୟାରଣ୍ୟ ସୃଷ୍ଟି କରାଯାଇଛି। 2014 ଏହି ଅଭୟାରଣ୍ୟ ସଂଖ୍ୟା 47 ଥିବାବେଳେ ବର୍ତ୍ତମାନ ଏହା 58 ପହଞ୍ଚିଛି। ଭାରତ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ଉପରେ ମଧ୍ୟ କାର୍ଯ୍ୟ କରୁଛି। 97 ଦେଶରେ ବିଶ୍ୱର 7 ପ୍ରମୁଖ ବଡ଼ ବିରାଡ଼ି ଜାତୀୟ ପଶୁଙ୍କ ସଂରକ୍ଷଣ ଏହି ଅଭିଯାନର ଲକ୍ଷ୍ୟ ରହିଥିବା ଶ୍ରୀ ଯାଦବ କହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଅପରେସନ୍ ସିନ୍ଦୁର ଉପରେ ସ୍ୱତନ୍ତ୍ର ଆଲୋଚନା ଜାରି। ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ଯାଏ ରାଜ୍ୟସଭା ମୁଲତବୀ। ନୂତନ ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପରିବର୍ତ୍ତନଶୀଳ ପୁନର୍ଜାଗରଣକୁ ପ୍ରତିନିଧିତ୍ୱ କରେ, କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷକଙ୍କ ଆୟ ଓ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଆସନ୍ତାକାଲି ଇସ୍ରୋ ଉତ୍କ୍ଷେପଣ କରିବ ନିଶାର ଉପଗ୍ରହ ଏବଂ ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 କାଉଡ଼ିଆ ମୃତ। ସମ୍ବାଦ ଶେଷ ହେଲା।